ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସମସ୍ତଙ୍କ ପ୍ରଚେଷ୍ଟା ଦ୍ୱାରା ହିଁ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ, କହିଲେ ରାଷ୍ଟ୍ରପତି। ଜୋହାନ୍ସବର୍ଗରେ ଆଜିଠାରୁ ଆରମ୍ଭ ହେଉଥିବା G20 ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। 4 ନୂଆ ଶ୍ରମ ସଂହିତାକୁ ସ୍ୱାଗତ କଲେ ବିଭିନ୍ନ ଶିଳ୍ପ ସଂଘ। ପାକିସ୍ତାନର ଏକ କାରଖାନାରେ ବିସ୍ଫୋରଣ ଘଟି 20 ମୃତ, 7 ଆହତ। ଏବଂ ଗୌହାଟୀରେ ଆରମ୍ଭ ହୋଇଥିବା ଦ୍ୱିତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳ ଜାରି। ଦେଶର ନାଗରିକମାନଙ୍କ ଜୀବନଧାରଣର ମାନ ଉନ୍ନତ କରିବା ଲାଗି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଦେଶର ବିକାଶ କ୍ଷେତ୍ରରେ ଲୋକମାନଙ୍କର ଦକ୍ଷତା ଓ ଦୃଢ଼ତା ନିତାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ଆଜି ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପୁଟ୍ଟପର୍ତ୍ତିର ପ୍ରଶାନ୍ତି ନିଳୟମରେ ଏକ ସ୍ୱତନ୍ତ୍ର ଅଧିବେଶନକୁ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ସାଇ କୁଲୱନ୍ତ ହଲ୍ରେ ଶ୍ରୀ ସତ୍ୟସାଇ ବାବାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଭାରତ ସରକାର ଏସେ ଅନେକ କଦମ ଉଠାରେ ଜିସେ ଦେଶବାସୀଙ୍କ ଜୀବନ ସୁଗମ ଓ ସରଳ ହୋ ତଥା ଆପଣ ପ୍ରତିଭା ଓ କ୍ଷମତା କା ଉପଯୋଗ ଦେଶ କେ ବିକାଶ ମେ କର ସକେ। ଭାରତ ସରକାର କେ ଇନ ପ୍ରୟାସୋ ମେ ସଭି ଧର୍ମାର ସଂସ୍ଥା NGOs ପ୍ରାଇଭେଟ ସେକ୍ଟର୍ସ ଓର ନାଗରିକଙ୍କ ଯୋଗଦାନ ଦେନା ଚାହି। ଆପକା ଯୋଗଦାନ ଭାରତ କୋ 2047 ତକ ଏକ ବିକଶିତ ରାଷ୍ଟ୍ର ବନାନେ କେ ହମାରେ ଲକ୍ଷ୍ୟ କୋ ପୁରା କରନେ ମେ ସହଯୋଗ ସିଦ୍ଧ ହୋଗା।
ଦେଶର ବିକାଶ କ୍ଷେତ୍ରରେ ସାମୁହିକ ଯୋଗଦାନର ଗୁରୁତ୍ୱକୁ ପ୍ରାଧାନ୍ୟ ଦେଇ ରାଷ୍ଟ୍ରପତି କହିଛନ୍ତି, ଆଧ୍ୟାତ୍ମିକ ସଂସ୍ଥାନ, NGO, ବେସରକାରୀ କ୍ଷେତ୍ର ଏବଂ ନାଗରିକମାନଙ୍କର ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ କହିଛନ୍ତି, ସମସ୍ତଙ୍କ ପ୍ରଚେଷ୍ଟା ଦ୍ୱାରା ହିଁ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆରମ୍ଭ ହେଉଥିବା G20 ଶିଖର ସମ୍ମିଳନୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି ସଂଗତି, ସମାନତା ଓ ସ୍ଥିରତା। ପ୍ରଥମ ଥର ଲାଗି ଦକ୍ଷିଣ ଆଫ୍ରିକା ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ସ୍ଥାୟୀ ବିକାଶ, ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ଶାସନରେ ସଂସ୍କାର ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। G20 ଶିଖର ସମ୍ମିଳନୀର ଟିକିନିଖି ଖବର ଜଣାଇବା ଲାଗି ଆମ ସମ୍ବାଦଦାତା ସେଠାରେ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶିଖର ସମ୍ମିଳନୀରେ ଅନ୍ତର୍ଭୁକ୍ତିମୂଳକ ସମାବେଶୀ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ବିଶ୍ୱ ଅର୍ଥନୈତିକ ସ୍ଥିରତାକୁ ଆକାର ଦେବା ଦିଗରେ G20ର ପ୍ରମୁଖ ଭୂମିକା ରହିଛି। ଏହି ଶିଖର ସମ୍ମିଳନୀରେ ବିପର୍ଯ୍ୟୟ ପରିଚାଳନାକୁ ସୁଦୃଢ଼ କରିବା, ନିମ୍ନ ଆୟକାରୀ ଦେଶ ପାଇଁ ଋଣ ବ୍ୟବସ୍ଥା, ଶକ୍ତି କ୍ଷେତ୍ରରେ ଘଟୁଥିବା ପରିବର୍ତ୍ତନ ଲାଗି ଆର୍ଥିକ ସଂରଚନା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ସମାବେଶୀ ବିକାଶ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର ମଧ୍ୟ ସମ୍ଭାବନା ରହିଛି। ଆଜି ଉଦ୍ଘାଟନୀ ଅଧିବେଶନରେ ସମାବେଶୀ ଏବଂ ସ୍ଥାୟୀ ଆର୍ଥିକ ଅଭିବୃଦ୍ଧି ଉପରେ ଆଲୋଚନା ହେବ। ସୂଚନାଯୋଗ୍ୟ, G20 ସ୍ଥାପନ ସମୟରେ 19 ଦେଶ ଏବଂ ୟୁରୋପୀୟ ସଂଘ ସାମିଲ ରହିଥିବା ବେଳେ 2023 ଭାରତର ଅଧ୍ୟକ୍ଷତାରେ ଆଫ୍ରିକୀୟ ସଂଘକୁ ସ୍ଥାୟୀ ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କରାଯାଇଥିଲା। 2022 ଡିସେମ୍ବରରୁ 2023 ନଭେମ୍ବର ପର୍ଯ୍ୟନ୍ତ ଭାରତର ଅଧ୍ୟକ୍ଷତାରେ 60 ସହରରେ 200 ଅଧିକ ବୈଠକ ଆୟୋଜନ ହୋଇଥିଲା ଏବଂ ସମସ୍ତ 28 ଯାକ ରାଜ୍ୟ ଓ 8 କେନ୍ଦ୍ରଶାସିତ ଅଞ୍ଚଳ ଏଥିରେ ପ୍ରତିନିଧିତ୍ୱ କରିଥିଲେ। ଭାରତ ଅଧ୍ୟକ୍ଷତାରେ G20 ସମ୍ମିଳନୀରେ ବସୁଧୈବ କୁଟୁମ୍ବକମ୍, ଗୋଟିଏ ପୃଥିବୀ ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତର ବାର୍ତ୍ତା ପ୍ରଚାର କରାଯାଇଥିଲା। ଦେଶରେ ଗତକାଲିଠାରୁ ଲାଗୁ ହୋଇଥିବା 4 ନୂଆ ଶ୍ରମ ସଂହିତାକୁ ଶିଳ୍ପ ସଂଘ ସ୍ୱାଗତ କରିଛି। ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଏବଂ ଆନୁଷ୍ଠାନିକ ନିଯୁକ୍ତି ସୃଷ୍ଟି ଦିଗରେ ଏହି ପଦକ୍ଷେପକୁ ଦେଶର ଶିଳ୍ପ ସଂଘ ଏକ ମାଇଲ ଖୁଣ୍ଟ ବୋଲି ବର୍ଣ୍ଣନା କରିଛି। ଗତକାଲିଠାରୁ ଲାଗୁ ହୋଇଥିବା 4 ସଂହିତା ହେଉଛି ମଜୁରୀ ସଂହିତା 2019, ଔଦ୍ୟୋଗିକ ସମ୍ପର୍କିତ ସଂହିତା 2020, ସାମାଜିକ ସୁରକ୍ଷା ସଂହିତା 2020 ଏବଂ ବ୍ୟବସାୟିକ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟାବସ୍ଥା ସଂହିତା 2020। କେନ୍ଦ୍ର ସରକାର ପୁରାତନ ଶ୍ରମ ଆଇନଗୁଡ଼ିକୁ ଅଧିକ ସରଳ ଓ ସୁସଂହତ କରି ଏହି 4 ସଂହିତା ଲାଗୁ କରିଛନ୍ତି। ଏହାଦ୍ୱାରା ଶ୍ରମ ଆଇନର ଆଧୁନିକୀକରଣ ହେବା ସହ ଏଥିରେ ସଂସ୍କାର ଅଣାଯାଇପାରିଛି। ଯାହାଫଳରେ ନ୍ୟାୟୋଚିତ ମଜୁରୀ ପ୍ରଦାନ ସହ ପ୍ରତ୍ୟେକ କ୍ଷେତ୍ରରେ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଇପାରିବ। ଦେଶର ଶିଳ୍ପ ନେତୃତ୍ୱମାନେ ଏହି ସଂହିତାଗୁଡ଼ିକୁ ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ବର୍ଣ୍ଣନା କରି ଆଧୁନିକ ଅର୍ଥନୀତି ପାଇଁ ଏହା ଜରୁରୀ ଥିଲା ବୋଲି କହିଛନ୍ତି। ଭାରତୀୟ ମଜଦୁର ସଂଘ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛି। ସଂଘର ଜାତୀୟ ସଚିବ ଗିରିଶ ଆର୍ଯ୍ୟ କହିଛନ୍ତି, ସ୍ୱାଧୀନତା ପରଠାରୁ ଶ୍ରମ ଆଇନ କ୍ଷେତ୍ରରେ ଏହା ବଳିଷ୍ଠ ପଦକ୍ଷେପ।
भारतीय मजदूर संघ हृदय से उनका स्वागत करता है और माननीय प्रधानमंत्री का धन्यवाद करता है। अब जो लेबर लॉज थे पुराने थे, आज काम की दुनिया बदल रही है, तो यदि उन कानूनों पर ही हम रहते हैं तो आज जो गिग वर्कर है, प्लेटफॉर्म वर्कर है, ऐप वर्कर है, उसको कौन एड्रेस करेगा, कहां से उसके लिए प्रावधान आएंगे, इन कोर्ट्स में उनका सबका समाधान है।
ଭାରତୀୟ ଟ୍ରେଡ୍ ମହାସଂଘର ଜାତୀୟ ଅଧ୍ୟକ୍ଷ ଡକ୍ଟର ଦୀପକ ଜୟସ୍ୱାଲ କହିଛନ୍ତି, ଦେଶର ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା 50 କୋଟିରୁ ଅଧିକ ଶ୍ରମିକ ଏବେ ନ୍ୟୁନତମ ମଜୁରୀ ପାଇବା ସହ ମହିଳାମାନେ ସମାନ ଦରମା ଓ ସୁଯୋଗ ପାଇପାରିବେ।
करीब 50 करोड़ लोग से अधिक असंगठित क्षेत्र में काम कर रहे हैं, उनका न्यूनतम वेतन अब बिल्कुल सुनिश्चित हो जाएगा। महिलाओं के लिए भी समान कार्य के लिए समान वेतन की बात है, NFITU और उसके 14 श्रमिक संगठन है जिसकी हम लोग अलग से जारी करेंगे, उसके द्वारा बहुत ही अच्छा कार्य मनसुख मंडाविया साहब ने नोटिफिकेशन किया है।
ସରକାରଙ୍କ ଏହି ପଦକ୍ଷେପକୁ ଭାରତୀୟ ପ୍ରଯୁକ୍ତି ଶିଳ୍ପ ନାସ୍କମ୍ ସ୍ୱାଗତ କରିଛି। ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଓ ନିରାପତ୍ତା ଆଣିକି ନିଶ୍ଚିତ ହୋଇପାରିବ ବୋଲି ନାସ୍କମ୍ କହିଛି। ଅନ୍ୟପକ୍ଷରେ ଆନ୍ତର୍ଜାତିକ ସାମାଜିକ ସୁରକ୍ଷା ସଂଗଠନ ପକ୍ଷରୁ 4 ନୂଆ ଶ୍ରମ ସଂହିତାକୁ ସ୍ୱାଗତ କରାଯିବା ସହ ବିଶ୍ୱସ୍ତରରେ ଏହା ପ୍ରଭାବ ପକାଇବ ବୋଲି କୁହାଯାଇଛି। ବିଶ୍ୱରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ସମାଧାନ ଲାଗି ଆଜିର ନୂତନ ବିଶ୍ୱ ନୂଆ ଜାତିସଂଘ ଆବଶ୍ୟକ କରୁଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗତକାଲି ଲକ୍ଷ୍ନୌରେ ବିଶ୍ୱର ପ୍ରଧାନ ବିଚାରପତିମାନଙ୍କ ଆନ୍ତର୍ଜାତିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି, ଜାତିସଂଘ ଇସ୍ରାଏଲ ହମାସ, ୟୁକ୍ରେନ ରୁଷ ଏବଂ ସୁଦାନରେ ଦେଖାଦେଇଥିବା ମାନବୀୟ ସମସ୍ୟାଗୁଡ଼ିକ କ୍ଷେତ୍ରରେ ଦୃଢ଼ ଭୂମିକା ଗ୍ରହଣ କରିପାରିବ। ଶ୍ରୀ ସିଂ କହିଛନ୍ତି, ଏସବୁ ସମସ୍ୟାର ସମାଧାନ ଦିଗରେ ଜାତିସଂଘକୁ ଆହୁରି ଦୃଢ଼ ଭାବେ ନିଜର ଭୂମିକା ନିର୍ବାହ କରି ନିଜର କର୍ତ୍ତୃତ୍ୱ ଜାହିର କରିବାର ଆବଶ୍ୟକତା ରହିଛି। ଜାତିସଂଘରେ ସମସ୍ତ ଦେଶର ସନ୍ତୁଳିତ ପ୍ରତିନିଧିତ୍ୱର ଆବଶ୍ୟକତା ସମ୍ପର୍କରେ ଶ୍ରୀ ସିଂ କହିଛନ୍ତି, ଏହି ଆନ୍ତର୍ଜାତିକ ସଂସ୍ଥାକୁ ସକ୍ରିୟ ରଖିବା ଲାଗି ଏହା ଜରୁରୀ।
ଆଜି ନଈ ଦୁନିଆକୁ ଏକ ନୟ ୟୁନାଇଟେଡ୍ ନେସନ୍ସ କି ଆବଶ୍ୟକତା ହେ। ନୟ ୟୁନାଇଟେଡ୍ ନେସନ୍ସ ସେ ମେରା ଆଶୟ କିସି ନଈ ସଂସ୍ଥା କେ ନିର୍ମାଣ ସେ ନହିଁ ହେ, ବଲକି ଇସକା ଅର୍ଥ ହେ କି ଉସି ସଂସ୍ଥାକୁ ଏକ ନଈ ଉର୍ଜା, ନଈ କାର୍ଯ୍ୟଶୈଳୀ ଔର ନୟ ଦୃଷ୍ଟିକୋଣ କେ ସାଥ ପୁନର୍ଜୀବିତ କିଆ ଯାଏ।
ପାକିସ୍ତାନର ଫୈସଲାବାଦସ୍ଥିତ ଏକ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ ଯୋଗୁଁ 20 ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ 7 ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ପାକିସ୍ତାନର ସବାବ ସହର କବାଡ଼ି ଷ୍ଟାଡିୟମ୍ ପଡ଼ିଆ ନିକଟବର୍ତ୍ତୀ ଏକ କାରଖାନାରେ ଏହି ବିସ୍ଫୋରଣ ଘଟିଥିଲା ଏବଂ ବହୁ ଦୂର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣାଯାଇଥିଲା। ସେଠାକାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୃତକ ଓ ଆହତମାନଙ୍କୁ ଉଦ୍ଧାର କରିବା ଲାଗି 31 ଉଦ୍ଧାରକାରୀ ଯାନ ମୁତୟନ କରାଯାଇଛି। ଜାତିସଂଘ ସଚିବ ଆଣ୍ଟୋନିଓ ଗୁଟେରସ୍ G20 ରାଷ୍ଟ୍ରଗୁଡ଼ିକୁ ବିଶ୍ୱର ସମସ୍ୟା ଲାଘବ କରିବା ଲାଗି ଶକ୍ତି ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, G20 ରାଷ୍ଟ୍ରଗୁଡ଼ିକ ବିଶ୍ୱକୁ ଅଧିକ ଶାନ୍ତିପୂର୍ଣ୍ଣ କରିବା କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି। G20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଜୋହାନ୍ସବର୍ଗରେ ପହଞ୍ଚିବା ପରେ ସମ୍ବାଦଦାତାମାନଙ୍କୁ ଶ୍ରୀ ଗୁଟେରସ୍ କହିଛନ୍ତି, ସେ G20 ସଦସ୍ୟ ଦେଶମାନଙ୍କୁ ବିଶ୍ୱ ସମସ୍ୟାର ସମାଧାନ ଦିଗରେ ଅଧିକ କ୍ରିୟାଶୀଳ ହେବାକୁ ଆହ୍ୱାନ ଦେବେ। ୟୁକ୍ରେନ୍ ଯଦି ଆମେରିକୀୟ ଶାନ୍ତି ଯୋଜନା ପ୍ରତ୍ୟାଖ୍ୟାନ କରେ ତେବେ ରୁଷ ସେନା ଆଗକୁ ବଢ଼ିବେ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ସତର୍କ କରାଇ ଦେଇଛନ୍ତି। ରୁଷ ସୁରକ୍ଷା ପରିଷଦର ବରିଷ୍ଠ ଅଧିକାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ପୁତିନ୍ କହିଛନ୍ତି, ଏହି ଶାନ୍ତି ଚୁକ୍ତି ନିର୍ଣ୍ଣାୟକ ଅଟେ। ଗୌହାଟୀର ବର୍ଷାପଡ଼ା କ୍ରିକେଟ୍ ଷ୍ଟାଡିୟମ୍ରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେଲାବେଳକୁ ଦକ୍ଷିଣ ଆଫ୍ରିକା 55 ଓଭରରେ 2 ୱିକେଟ୍ ହରାଇ 156 ରନ୍ ସ୍କୋର କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସମସ୍ତଙ୍କ ପ୍ରଚେଷ୍ଟା ଦ୍ୱାରା ହିଁ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ କହିଲେ ରାଷ୍ଟ୍ରପତି। ଜୋହାନ୍ସବର୍ଗରେ ଆଜିଠାରୁ ଆରମ୍ଭ ହେଉଥିବା G20 ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। 4 ନୂଆ ଶ୍ରମ ସଂହିତାକୁ ସ୍ୱାଗତ କଲେ ବିଭିନ୍ନ ଶିଳ୍ପ ସଂଘ। ପାକିସ୍ତାନର ଏକ କାରଖାନାରେ ବିସ୍ଫୋରଣ ଘଟି 20 ମୃତ, 7 ଆହତ। ଏବଂ ଗୌହାଟୀରେ ଆରମ୍ଭ ହୋଇଥିବା ଦ୍ୱିତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।